ପ୍ରଖ୍ୟାତ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ସୁନାରୀ ଆମ୍ବ। ଆଲୋ ସପରିନା, ଦୂରରୁ ଶୁଭୁଥିଲା ଖସଖସ୍ ଗୋଟାଏ ପାଦ ଶବ୍ଦ। ସୂର୍ଯ୍ୟମା ଆଈଙ୍କ ଆଖି ଦୁଇଟା ନଷ୍ଟ ହୋଇଯାଇଛି ସିନା, ପାଦ ଶବ୍ଦରୁ ସେ କିନ୍ତୁ ବାରିପାରନ୍ତି କିଏ ଯାଉଛି କିଏ ଆସୁଛି। ଆଲୋ ସପନି, ଛୋପରିଟା ଦଶ ଡାକରେ ପତେ ଜବାବ ଦେଉନାହିଁ। ବୁଢ଼ୀ ସାଆନ୍ତାଣି, ସପନି ସମ୍ଭାଷଣ ଜଣାଇଲା। ପ୍ରଧାନ ଘର ଧାନ କଟା ଚାଲିଛି, ମେଘଟା କାଳମିତି କରିଛି, ବେଳ ନାହିଁ ଆଜି ଦୁଃଖ ସୁଖ ହବା ପାଇଁ। ସପନି ଜାଣେ ବୁଢ଼ୀ ଅବିକା ଅଟକେଇ ଦେବ ଘଣ୍ଟାଏ ବାର କଥା ପଚାରି। କିଏ ଆଇସଲୁ ମା, ବୁଢ଼ୀ ତିନି ଥର ଜମଦୁଆରୁ ଫେରିଲାଣି। କିଏ ଆଶା କରିଥିଲା ସେଥର ବୁଢ଼ୀ ପନ୍ଦର ଦିନ କାଳ ବେହୋସ ହୋଇ ପଡ଼ିବା ପରେ ପୁଣି ଉଠିବ। ବଞ୍ଚାନ୍ତୁ ବଞ୍ଚିଥାନ୍ତୁ ବୁଢ଼ୀ। ଆଲୋ ସପନି, ମଲା ହେଇତି ପରେ ଠିଆ ହେଇଛି, କଣ କହିବ କହୁନା। ଡେରି ହୋଇଗଲେ ପ୍ରଧାନ ବୁଢ଼ା ତେଡ଼ି ମେଡ଼ି କରି ଦୁଇପଦ ଶୁଣେଇ ଦେବ। ସୂର୍ଯ୍ୟମା ଆଈ ଛିଣ୍ଡା ଦୋଷଡ଼ଟାକୁ ଭଲ କରି ଦେହ ଉପରେ ଢାଙ୍କି ନେଇ ପଚାରିଲେ, ଆଲୋ ସୂର୍ଯ୍ୟ ଦେବତା ଆଜି ଉଇଁବେ ନାହିଁ କି? ଭାରି ନିଛାଟିଆ ସକାଳଟା, କିଛି ତ ସାନ୍ନିଧ୍ୟ, କିଛି ତ କଥାବାର୍ତ୍ତା ଦରକାର, କିଛି ତ ଉଷ୍ଣତା। ମଲା, ବାମଣ ସାହେ ନଡ଼ିଆ ଗଛ ବାଉଙ୍ଗାରେ ମଳିଚିଆ ଖରା ପଡ଼ିଲାଣି, ତେମେ ପଚାରୁଛ ସୂର୍ଯ୍ୟ ଦେବତା ଉଇଁ ନାହାନ୍ତି? ସୂର୍ଯ୍ୟ ଦେବତା ଉଇଁଗଲାଣି, ତେବେ ବି ହେମାଳ ଛାଡ଼ି ନାହିଁ, ପୁଷ କାହାଳ ମାଡ଼ି ଆସିଛି ପରା। ସୂର୍ଯ୍ୟମା ଉଣ୍ଡାଳି ଉଣ୍ଡାଳି ପାନ ଛେଚାଟା ପାଇ ପାନ ଛେଚିବାରେ ଲାଗିଗଲେ। ଶୁନସାନ ଚୌଧୁରୀ ସାହି ଦାଣ୍ଡଟା ପାନ ଛେଚାର ଖଟଖଟ ଆୱାଜରେ କୁହୁଡ଼ିଆ ପୁଷ ସକାଳ ଟିକେ ଭିଡ଼ିମୋଡ଼ି ହେଲା। ଛେଚା ପାନ ଲୋଭରେ ସପନି ପାଖକୁ ଲାଗି ଆସି କହିଲା, ସାଆନ୍ତାଣି ଏବେ କଥା ଛାଡ଼ିବ, ଥଣ୍ଡାରେ ପଦାରେ ବସ ନାହିଁ, ଖରା ଟାଣ ହେଲେ ପଛେ ଆସି ବସିବ, ହେମାଳ ଲାଗିଲେ ପୁଣି ଦେହ ଅସୁଖ ହେବ ଯେ। ଯା ହଉ, ସପନି ବାଉରାଣୀ ପଦେ କହିଲା ତ ଦରଦ ଭଳା କଥା, ନେ ନେ ଟିକିଏ କାହିଁକି ଭଲ କିରି ନେ। ସପନି ପାପୁଲିରେ ସୂର୍ଯ୍ୟମା ଅଜାଡ଼ିଦେଲେ ମେଞ୍ଚାଏ ପାନ ଛେଚା। ଦୋକତା ନବୁ କିଲୋ ହରିଆ ସହରରୁ ଆଣିଥିଲା ଟିଣରେ, ବୋହୁ କହୁଥିଲା କଣଟି ମୁଁ ପାଟିରେ ପଶୁନାହିଁ ମ ଜରଦା। ସପନି ଉତ୍ତର ଦେଲା, ତମ କାଳେ ଇଏ ସପନ ଥିଲା, ତମେ କାହୁ ଜାଣନ୍ତ, ହଉ ଦିଅ ତ ଟିକେ ସେଥିରୁ। ଜର୍ଦା ଟିପେ ନେଇ ସପନି ପାଟିରେ ପକାଇଲା। ଆଲୋ ସପନି ବାଡ଼ିରେ ସେଇ ସୁନାରୀ ଆମ୍ବ ଗଛଟା ଅଛି ନା, ତୁ ଖାଇଛୁ ନା ସପନି ସେ ଗଛର ଆମ୍ବ? ଆମ୍ବ ତ ନୁହେଁ ମହୁ, ତିଦସ୍ତା ବତାସରେ ଭାଙ୍ଗି ଖାଲି ଥୁଣ୍ଟା ରହିଥିଲା, ଝରିଆ କହୁଥିଲା ହାଣିଦେବାକୁ, ଝଡ଼ରୁ ଯୋଉ ଖତରା ଡାଳଟା ବର୍ତ୍ତିଛି ସେଥିରେ ଆଉ କଣ ଫଳ ଧରିବ। ଆଜିକାଲି ସତରେ କି କାଳ ପଡ଼ିଲା ଲୋ ସପନି, କାଠ ବି ମିଳୁନାହିଁ। ମୁଁ ବାରଣ କଲି, ନାଇଁରେ ଝରି ଗଛଟା ଥାଉ, କୋଉ ପୂର୍ବପୁରୁଷ ନଗେଇଥିଲେ ଯେ, କଣ ହେବ ଯେ। ସାନ ବୋହୂ କଣ୍ଠରେ ଝଙ୍କାର, ଆଲୋ ମୁଁ ସେଇଥିରେ ପୋଡ଼ା ହେବି, ହଁ ମୁଁ ସେତେବେଳକୁ ବଞ୍ଚିଥିଲେ ହେଲା। ଫିସ୍ ଫିସ୍ କଣ୍ଠରେ ଗୁଡ଼ାଏ ବିଷ ଯେପରି ଓଜାଡ଼ିଦେଲା ସାନ ବୋହୂ। ଝରି ଗଛଟା ଆଉ କାଟିଲା ନାହିଁ, ସୂର୍ଯ୍ୟମା ଆଈ ବୁଢ଼ୀ ଚୌଧୁରୀଣାଙ୍କର ଭାରି ଅଭିଳାଷ, ସେଇ ଗଛ କାଠରେ ପୋଡ଼ା ହେବେ ସିଏ, ଗଛଟା ବି ତାଙ୍କରି ପରି। ବୁଢ଼ା ଅକାମୀ ହୋଇଗଲାଣି, ନାଇଁ ଗୋ ସାଆନ୍ତାଣି ସେ ଆମ୍ବ ଖାଇଛି କାହୁଁ, ହେଲେ ଶୁଣିଛି ବୁଢ଼ୀ ଯୋଉ ରାହାବାଳି ଜଖ ପରି ଜଗିଥିବ ସେ ଗଛକୁ, ଆମ୍ବଟିଏ ପଡ଼ିଲେ ଚିଲ ପରି କୁଆଡ଼ୁ ଦୌଡ଼ି ଆସି ସାଉଟି ନେବ ତାକୁ, କେହି ପିଲା ଝଡ଼ା ଆମ୍ବଟିଏ ଗୋଟେଇଲେ ବୁଢ଼ୀ ଖିଙ୍କାରି ଉଠିବ, ମରଣ ହେଉନାହିଁ ଏ ପଲଙ୍କୁ, ମୋ ଗଛରେ ଆମ୍ବଟିଏ ରଖେଇ ଦେଉନାହାନ୍ତି। ହଇଲୋ ନାଳି ବୋଉ, ତୋ ପୁଅକୁ ଆକଟି ପାରୁନାହୁଁ, ଏଇଦିନ ଆମ୍ବ ଚୋରି କଲାଣି, ବଡ଼ଦିନକୁ ହବ ଡକେଇତ। ନାଳି ବୋଉ ତହୁଁ ବଳି ବଡ଼ି ଖଲା ଖଲିପା, ସେ ଅଣ୍ଟା ଭିଡ଼ି ଲମ୍ଫ ଦିଏ, ମୋ ପୁଅ ଆମ୍ବଟାଏ ସାଉଁଟି ନେଲା ବୋଲି ଚୋର ହୋଇଗଲା, ଆଉ ତମ ନାତି ନାତୁଣୀ ମାନେ ବାଦୁଡ଼ି ପୋଲ ପରେ ଆସି ଯେ ମୋ ଗଙ୍ଗାକୁଳିଆ ପିଜୁଳି ଗଛଟାକୁ ଉଜାଡ଼ି ଦେଇଯାଉଛନ୍ତି, କଷିଟିଏ ବି ରଖେଇ ଦେଉନାହାନ୍ତି। ଏହାର ଆଇନଗତ ଦିଗଟି ବୁଝିପାରନ୍ତି ନାହିଁ ନାଳି ବୋଉ, ତାଙ୍କ ଢିଙ୍କିଚାଳିଆ ପାଖରେ ପିଜୁଳି ଗଛଟା ଥିଲେ ବି ସେଇଟା ଇଜିମାଲି, କିନ୍ତୁ ସେଇ ବାଡ଼ିରେ ଯେଉଁ ସୁନାରୀ ଆମ୍ବ ସେଇଠି ଖାସ୍ କିଣିଛନ୍ତି ସୂର୍ଯ୍ୟମା ଆଈ ବୁଢ଼ୀ, ଏ ଫଳ ଅନ୍ୟମାନେ ଭୋଗ କରିବାକୁ କିଏ। ବୁଝିଲୁ ସପନି, ହରିଆ ବି ଚାକିରି ଗାଁରୁ ଆସି ଥରେ କହୁଥିଲା, ଝରି ଏ ଗଛଟା କାଟିଦେ ଭଲ ପଟା ବାହାରିବ, ନହେଲେ ଆଜିକାଲି ଜାଳେରୀ କାଠ ପାଇଁ ଯେମିତି ବାଡ଼ାବାଡ଼ି ଲୋକେ କିଣିନେବେ, ଗଛଟା ଛାଇ କରୁଛି, ବାଡ଼ିରେ କିଛି ହେଉନାହିଁ, ଏତେ ଦିନେ ତାରି ଫଳ ଏବେ ଭୋଗ କଲ, ଆଜି ଗଛ ବୁଢ଼ା ହେଲାରୁ ତା ପାଇଁ କୁରାଢ଼ୀ ସଜାଡ଼ୁଛ। ସୂର୍ଯ୍ୟମା ଆଈ ବୁଢ଼ୀ ଏହା ଭିତରେ ଲକ୍ଷ୍ୟ କରନ୍ତି, ଯେପରି ତାଙ୍କ ନିଜ ଜୀବନର ବିଡ଼ମ୍ବନା, ପୁଅ ଝିଅ ମିଶି ଢେର, ସମସ୍ତଙ୍କୁ ପାଳିପୋଛି ମଣିଷ କଲେ ସିଏ, ପାରିଲା ତକ ସମସ୍ତେ ଛଡ଼ାଛଡ଼ି ହଉଥିଲେ, କିଏ ତାଙ୍କୁ ରଖିବ ନିଜ ପାଖରେ, ଚଛୁଥିବା ତକ ବିରିବଟା, ବଡ଼ିପକା, ଶାଗଖଡ଼ାଠାରୁ ପିଲାଧରା ପର୍ଯ୍ୟନ୍ତ କୋଉ କାମକୁ ନ ପାରୁଥିଲେ ସିଏ, ଏବେ ନିପାରିଲା ହେଲାକୁ କେହି ଆଉ ପାଖରେ ରଖିବାକୁ ଚାହୁଁନାହାନ୍ତି। ସିଏ ଏବେ କୋଠରେ, ନାଁକୁ ସିନା କୋଠରେ, ଝରି ଉପରେ ବୋଝ ସିଏ। ବାକି ଦୁଇ ପୁଅ ହରି ଆଉ ନରି, ହରି ତ ଦୂର ଚାକିରି ଗାଁରେ, ନରି ପୁଣି ନଢ଼େଇରେ। ଦୁଇ ବର୍ଷରେ ଥରେ ଦିନ କେତେଟା ପାଇଁ ଆସେ ଗାଁ। ମା ଯେତେବେଳେ କୋଠରେ, ଆର ଦୁଇ ଭାଇ ତ ଢେର ରୋଜଗାର କରୁଛନ୍ତି, ଟଙ୍କା ଦେଉନାହାନ୍ତି। ଝରି ନୀରବ ରହେ। ଓହୋ, ମୋ ପିଲାଙ୍କ ମୁହଁରୁ ଆଧାର କାଟି ଭାରି ମାତୃଭକ୍ତ ଦେଖାଇଛନ୍ତି। ଅଧିକାଂଶ ଦିନ ପୁଅ ବୋହୂଙ୍କର ଏ ଝଗଡ଼ା ଜୋରରେ ଶୁଭେ। ବୁଢ଼ୀ ଚୁପ୍ ରହନ୍ତି, ଅଭିନୟ କରନ୍ତି ଯେପରି କିଛି ଶୁଣିନାହାନ୍ତି, କିନ୍ତୁ ମନକୁ ମନ କହନ୍ତି, ଆଲୋ ସାନ ବୋହୂ, ତୁ ଯେଉଁଦିନ ବୋହୂ ହୋଇ ଆସିଲୁ ସେଦିନ ଆଗେ ହୁଳୁହୁଳି ପକେଇଥିଲା କିଏ, ବନ୍ଦାପନା କରିଥିଲା କିଏ, ତୋ ହାତରୁ ଚାଉଳ ଆଞ୍ଜୁଳି କାନିରେ ବାନ୍ଧିଥିଲା କିଏ, ଏ ଘର ଏ ସମ୍ପତ୍ତି କରିଥିଲା କିଏ, ସମ୍ଭାଳିଥିଲା କିଏ। ପଦେ କହିଲେ ରାହାବାଳି ସାନ ବୋହୂ ଅବିକା ଶପଥପୁର କମ୍ପେଇବ, ଚୁପ୍ ରହିବା ଭଲ। ବୁଢ଼ୀ ଡାକିଲେ, ଆଲୋ ସପନି। ସପନି ସେତେବେଳକୁ ଚାଲିଗଲାଣି। ଚାଲିଗଲୁଣି କିଲୋ? ସାହିଦାଣ୍ଡ ପୁଣି ଶୂନଶାନ। ହେମାଳିଆ ପବନ ସୁ ସୁ ହୋଇ ବେଳେବେଳେ ହାତ ଥରାଇ ଦାଣ୍ଡରେ ବହିଯାଉଛି। ଆଲୋ ସାନ ବୋହୁ, ଚା ମୁନ୍ଦାଏ ଦେବୁ ନାହିଁ କି ଆଜି? ହାଡ଼ କମ୍ପିଗଲାଣି। ସିଏ ତ କୋଠରେ, କାହାକୁ ବା ଝଗଡ଼ି କରି ପଚାରିବେ ଚା ମୁନ୍ଦାଏ ଆଉ ମିଳିବ କେତେବେଳେ। ସୂର୍ଯ୍ୟ ଦେବତା କେତେବେଳୁ ବ୍ରାହ୍ମଣ ସାହି ନଡ଼ିଆ ବାହୁଙ୍ଗା ଉପରକୁ ଉଠିଗଲେଣି। ବୁଢ଼ୀ ପୁଣି ନିର୍ଲିପ୍ତ ଭାବରେ ପାନ ଛେଚା ଚାକୁଳେଇ ଚାକୁଳେଇ ଦୋସଡ଼ା ଖଣ୍ଡକ ଢାଙ୍କି ଢୁଙ୍କି ହୋଇ ବସିଲେ। ପୁରସ୍ତମକିରେ, କାହିଁ ଦେଖା ନଥିଲୁ ତ? ହଁ, ଇଏ ପୁରସ୍ତମର ଚାଲି। ନାଇଁ ଯାଆନ୍ତାଣୀ ମା, ଝିଆରୀ ଘରକୁ ଯାଇଥିଲି, କାଲି ଜାଣ ଫେରିଲି, ତେଣେ ଏ ହେମାଳଟାରେ ଛିଣ୍ଡା ଦୋସଡ଼ାଟା ଢାଙ୍କି ହୋଇ ପଦାରେ ବସିଛ କାହିଁକି? ଝରି ମୋ ପାଇଁ ଦୋକାନରୁ ଶାଲ ଖଣ୍ଡେ ଆଣିଛି ଯେ, ହେଲେ ତାକୁ ମୁଁ ଘୋଡ଼େଇ ହେଉନାହିଁ। ବୁଢ଼ୀ ମଣିଷ ତ, ପାନ ପିକ ପଡ଼ିଯିବ ବୋଲି ଏଇ ଦୋସଡ଼ାଟାଏ ଢେର। ସିଏ ଯେ ଏ ସଂସାରରେ ଉପେକ୍ଷିତା, ଦାଣ୍ଡ ମଣିଷ ପୁରସ୍ତମକୁ ଜଣେଇ ଲାଭ କ'ଣ? ପୁରସ୍ତମ ତା ବାଟରେ ଚାଲିଗଲା। ଆଜି ହାଟ ବାରି, ପୁରସ୍ତମ ନିଶ୍ଚୟ କଦଳୀ କାନ୍ଦି ହାଟକୁ ନେଉଥିବ। କଦଳୀ କେମିତି ହେଇଛି ପଚାରି ପାରିଲେ ନାହିଁ, ପଚାରିଥିଲେ ହେଇଥାନ୍ତା। ମଲା, ଚା ମୁନ୍ଦାଏ ଆଉ ମିଳିବ କେତେବେଳେ ମ? ଦାଣ୍ଡ ଘରେ ମସମସ ଶୁଭିଲା। କିଏ ଚବଉଛି, ମୁଢ଼ି ନା ଚୁଡ଼ା ଭୁଜା? ନା ନା, ମୁଢ଼ି ନିଶ୍ଚୟ। ବୁଢ଼ୀଙ୍କ ଜୀବଟା ଲାଳସିକ୍ତ ହୋଇ ଉଠିଲା। ଶୀତୁଆ ସକାଳେ ଗରମ ମସମସ ମୁଢ଼ି, ଦାନ୍ତ ସିନା ନାହିଁ, ମାଢ଼ିରେ ଚୋବେଇ ପାରିବେ ଯେ? ଇଏ ସାବି ତ, ତାରି ଚାଲି, ଜାମା ଅଣ୍ଟିରେ ଭୁଜା ରଖି ଚୋବଉଛି। ସାବି କିଲୋ, ପାଟିରେ ପାଟିଏ ଭୁଜା ଚୋବଉ ଚୋବଉ ସାବି ଉତ୍ତର ଦେଲା, ଆଇ ମା, ମତେ ଡାକୁଛୁ, ପାଖକୁ ଆ। ବୁଢ଼ୀଙ୍କ ଉଦ୍ଦେଶ୍ୟ, ପାଖକୁ ଆସିଲେ ଦୁଇଟା ଭୁଜା ପାଟିରେ ପକେଇ ପାରିବେ। ବେମାରରୁ ଉଠିବା ପରଠାରୁ ତାଙ୍କର ଖାଇବା ଲାଳିଚାଟା ବଢ଼ିଯାଇଛି। ସାବି ପାଖକୁ ଆସିବାରୁ ବୁଢ଼ୀ ପଚାରିଲେ, କଣ ଗାଧୁଆବେଳେ ହେଲାଣି, ତମର ମୁନ୍ଦାଏ ଚା ହେଇନାହିଁ କିଲୋ? ଝରି ସ୍ତ୍ରୀ ସାନ ବୋହୂ ଚାନ୍ଦମଣି ଅଗଣାରେ ଖରାକୁ ପିଠି କରି ଗୁଡ଼ାକରେ ଦାନ୍ତ ଘଷୁଥିଲା, ସେ ଟିକେ ତ ନିଦୁଆଳେ। ବୁଢ଼ୀଙ୍କ କଅଁଳ ଗାଧୁଆବେଳ ହେଲାଣି କଥା ପଦକରେ ତା ପ୍ରତି ଗୋଟାଏ ପ୍ରଚ୍ଛନ୍ନ ଆକ୍ଷେପ ଅନୁମାନ କରି ଚାନ୍ଦମଣି ଫଟା କଂସା କଣ୍ଠରେ ଚିତ୍କାର କରି ଉଠିଲା, ପୁଅମାନେ ରୋଷେଇଆ ବାମଣ ଖଞ୍ଜି ଦେଉନାହାନ୍ତି, ଯିଏ ଭୋରୁ ଉଠି ଚା ସିଝିବ, ଆଙ୍କୁ ସିନା ନିଦ ନାହିଁ, ସକାଳୁ ସକାଳଠାରୁ ବି ଆଙ୍କ ପାଇଁ କଅଁଳ ଗାଧୁଆବେଳ ହୋଇଯାଇଛି। ବୁଢ଼ୀ ନିର୍ଲିପ୍ତ ଭାବରେ ଚାନ୍ଦମଣିର ସବୁ ବାକ୍ୟାଘାତ ହଜମ କରିଗଲେ। ସାନ ବୋହୂଟା ତ ସେମିତି, କାହିଁକି ପଦେ ପାଟି ଫିଟେଇଲେନି, ତଥାପି ଶୁଣେଇ ଶୁଣେଇ ସେ ସାବିକୁ କହିଲେ, ହଇଲୋ ସାବି, ତୋ ବୋଉ କଥା ମୁଁ ପଦେ କିଛି କହିନି, ଘର ଗୋଟାକର ଦାଉ ସିଏ ଏକୁଟିଆ ମଣିଷ କେତେ ସମ୍ଭାଳିବ, କାଳେ ଏଥିରେ ଯଦି ଚାନ୍ଦମଣିର ରାଗ ଶାନ୍ତ ପଡ଼ିପାରେ, ପାଣି ଭିତରେ ଘର କରି କୁମ୍ଭୀର ସାଙ୍ଗରେ ଇଏ କଳି କରିବା କଥା, ଅଥଚ ତାଙ୍କ ଆଖିକୁ ଦିଶୁଥିବା ବେଳେ ସିଏ ବଡ଼ି ସକାଳୁ ଉଠି ସମସ୍ତଙ୍କ ପାଇଁ ଗୋଟେ ଡେକ୍ଚିରେ ଚା ପାଣି ଫୁଟାଉଥିଲେ। ସାବି କୌଣସି ଉତ୍ତର ଦେଲା ନାହିଁ, ସିଏ ତା ବୁଦ୍ଧିରେ ବୁଝିଲା, ବୋଉ ଅନ୍ୟାୟରେ ଆଇମା ଉପରେ ଚିଡ଼ୁଛି। ସତକୁ ସତ ସକାଳ କୋପହରୁ ହେଲାଣି, ବାପା ସେମାନଙ୍କୁ ଉଠାଇ ଦେଇ ଧାନକଟା ତଦାରଖି କରିବା ପାଇଁ ବାହାରି ଗଲେଣି। ତା ସାନ ଭାଇ କାନୁଆ ଅଣ୍ଟିରେ ଅଣ୍ଟିଏ ମୁଢ଼ି ପୁରାଇ ସ୍କୁଲ ଯିବା ବାହାନାରେ କୁଆଡ଼େ ବୁଲୁଥିବ, ସାରମାନେ ତ ଧାନ ବିଲରେ, ସ୍କୁଲ ପିଲାଏ ସ୍କୁଲରେ ଆଉ କ'ଣ କରନ୍ତେ ଯେ, ତା ଅପେକ୍ଷା ଗାଁ ଦାଣ୍ଡ ଭଲ। କିନ୍ତୁ ଆଇମା ପାଖରେ କହିଲେ ବୋଉ ପାଖରୁ ଗାଳି, ବୋଲଣା ସାର ହବ, ଆଇମା ସେତେବେଳେ ପିଠିରେ ପଡ଼ିବ ନାହିଁ। ଆଲୋ ସାବି, ସାବି କୌଣସି ଅପ୍ରୀତିକର ଉତ୍ତର ଦେବାକୁ ପଡ଼ିବା ଆଶଙ୍କାରେ ନୀରବ ରହିଲା। କ'ଣ ଖାଉଛୁ କି? ଦେଖେ ଦେଖେ, ସାବି ଉତ୍ତର ଦେବା ପୂର୍ବରୁ ବୁଢ଼ୀତା ଅଣ୍ଟିରେ ହାତ ପୁରାଇ ମୁଠାଏ ମୁଢ଼ି ନେଇ ପାକୁଆ ପାଟିରେ ପକେଇଥିଲେ। ସାବି ଚିଲ ପରି ଚିତ୍କାର କରି ଉଠିଲା, ଦେଖୁଛୁ ଦେଖୁଛୁ ବୋଉ, ଆଇମା ମୁଁ ମୁଢ଼ି ଖାଇଦେଲା, ତାପରେ ନାକ କାନ୍ଦଣା ସ୍ୱରରେ ମହୁରୀ। ପିଣ୍ଡା ଚୁଲିରେ ଚାନ୍ଦମଣି ଚା ଡେକ୍ଚିଟା ବସେଇଥିଲା। ସେଉଠୁ ସେ ଚିତ୍କାର କଲା, ଭାଇମାନେ ଖଞ୍ଜି ଦେଉନାହାନ୍ତି, ଇଏ କୋଠରେ ଅଛନ୍ତି ବୋଲି କଣ ମୋ ଛୁଆଙ୍କ ତୁଣ୍ଡରୁ ଆହାର ଛଡ଼ାଇ ନେବେ। ଏ ଆକ୍ଷେପଟା ବୁଢ଼ୀଙ୍କୁ ବାଧିଲା। ଗାଉଁ ଗାଉଁ କଣ୍ଠରେ ମୁଢ଼ି ଚାକୁଳେଇ ଚାକୁଳେଇ ସେ ସାନ ବୋହୂକୁ କୈଫତ ଦେଲେ, ଆଲୋ ତୋ ଛୁଆଙ୍କ ମୁହଁରୁ ଆଧାର ଛଡ଼ାଇ ନେଲି କେମିତି, ମୁଢ଼ି ଦୁଇଟା ପାଟିରେ ପକେଇଦେଲି। ଚାନ୍ଦମଣି ନୀରବ ରହିଲା, କିନ୍ତୁ ସାବି ଚିତ୍କାର କରି ଉଠିଲା, ହଁ ଦୁଇଟା ନା, ମୁଠାଏ ମୁଢ଼ି ନେଇଗଲୁ। ଚାନ୍ଦମଣି ଭିତରୁ ଚିତ୍କାର କଲା, ପଳେଇ ଆ ସେଠୁ, ତତେ ଦି ମୁଠା ମୁଢ଼ି ଦେବି। ସାବି ଉଠିଲା। ବୁଢ଼ୀଙ୍କର ମନେ ହେଲା ଦିହଟା କେମିତି ବୁଲେଇ ବୁଲେଇ ହେଉଛି। କାନୁଆ କୁଆଡ଼ୁ ଦୌଡ଼ି ଆସି ବୁଢ଼ୀଙ୍କ କୋଳରେ ଲମ୍ଫ ଦେଇ ବସି ପଡ଼ିଲା। କାନୁଆ ଭାବେ ଏ କୋଳ ଉପରେ ତାର ଏକଚାଟିଆ ଅଧିକାର। କାନୁଆ ଗୋଟାଏ ପିଜୁଳି ଚୋବାଉ ଚୋବାଉ କହିଲା, ଆଇମା ଏ ଆଇମା ଗୋଟେ ଗପ ଗୋଟେ ଗପ। ବୁଢ଼ୀ ମୁହୂର୍ତ୍ତକ ପୂର୍ବର ଅଭିଜ୍ଞତା ଭୁଲିଯାଇ କହିଲେ, ଗପ କ'ଣ ଏଇ ସକାଳେ କହନ୍ତି, ସଞ୍ଜକୁ କହିବି। ତରା ଉଠିଲେ, ତୁ କ'ଣ ଖାଉଛୁ କିରେ, ପିଜୁଳି ତୋ ପାଇଁ ଆଣିଛି ଗୋଟେ, ମୋ ପାଟିରେ ପିଜୁଳି ଚୋବେଇ ହେବ କେଉଁଠି, ହଉ ଦେ ଦେ। କାନୁଆ ପାଖରୁ ଗୋଟାଏ ପିଜୁଳି ନେଇ ବୁଢ଼ୀ ତାକୁ ପାନ ଛେଚାରେ ଛେଚି ଛେଚି ଧୂଳା କରିବାରେ ଲାଗିଲେ। କାନୁଆ ସକାଳୁ ସକାଳୁ ଘରବାଡ଼ି ହତା ସବୁ ଥରେ ଆବିଷ୍କାର କରି ଆସିଲାଣି, ସେଇ ଅଭିଯାନରେ ତ ଏହି ପିଜୁଳିର ଲାଭ। ସେ ଆଇମା କୋଳରେ ଲୁଟିପଡ଼ି କହିଲା, ଜାଣିଛୁ ଜାଣିଛୁ ମା, ଅନେକ ଗୁପ୍ତ କୂଟନୈତିକ ଖବର ଦିଏ ଏଇ କାନୁଆ, ବାଳୁତ ବୁଦ୍ଧିରେ ଭଲ ମନ୍ଦ ସିଏବା କ'ଣ ବୁଝିଛି। ବୁଢ଼ୀ ଅହେତୁକ ଆଗ୍ରହରେ ଗଳା ନୁଆଁ ପଚାରିଲେ, କ'ଣ କିରି, କ'ଣ ତୋ ବାପା କିଛି କହୁଥିଲା କି। ନାଇଁ ମ, ସୁନାରି ଆମ୍ବ ଗଛ ଡାଳରେ ବଉଳ ହୋଇଛି। ସୁନାରି ଆମ୍ବରେ ବଉଳ, ଗଛଟାକୁ କାଟିଦେବାକୁ ବସିଥିଲେ, ଦେଖ ସେ ଗଛ ପୁଣି ବଉଳିଲାଣି। ଏ ସମ୍ବାଦଟା ଘୋଷଣା କରିବା ପାଇଁ ବୁଢ଼ୀ ଯେପରି ଅଧର୍ଯ୍ୟ ହୋଇ ଉଠୁଥିଲେ, ଶଙ୍କର ଗୌଡ଼ ବୋଧହୁଏ ଆସୁଥିଲା ଗାଈ ଦୁହିଁବା ପାଇଁ। ତାରି ଚାଲି ତ ଆଉ କିଏ ଶଙ୍କର କିରେ, ହଁ ମା ସାନ୍ତାଣୀ, ଆଜି କାଁଳ ଯୋଗୁଁ ବେଳ ଜାଣିପାରିଲେ ନାହିଁ, ଟିକିଏ ଉଛୁର ହୋଇଗଲା। ଡେରି ସହଳ ପାଇଁ ତାଙ୍କର କ'ଣ ଲୋଡ଼ା ପଡ଼ିଛି କୈଫିୟତ, ସେ କହିଲେ, ସେଇ ଯେଉଁ ସୁନାରି ଆମ୍ବ, ତାକୁ ଏମାନେ ବସିଥିଲେ କାଟିଦେବା ପାଇଁ, ସେ ଗଛ କୁଆଡ଼େ ବଉଳିଲାଣି। ବୁଢ଼ୀ ମୁହୂର୍ତ୍ତକ ଭିତରେ ଭୁଲିଗଲେ ସବୁ ଅନୁଶୋଚନା, ସୁନାରି ଆମ୍ବ ବଉଳିଛି, ଝଡ଼ର ଝଙ୍କାର ମଣିଷର କୁରାଢ଼ି ତାକୁ ଧ୍ୱଂସ କରିପାରି ନାହିଁ, ସେ ପୁଣି ନୂଆପତ୍ର ବଉଳ ମେଲି ଜାଗି ଉଠିଛି। ଚାନ୍ଦମଣି ବେଲାଏ ଚା'ରେ ମୁଢ଼ି ପକାଇ ବୁଢ଼ୀଙ୍କ ପାଖରେ କଚାଡ଼ି ଦେଇ କହିଲେ, ଏଇ ତମ ଚା' ରହିଲା। ତାପରେ ଅବଶିଷ୍ଟ ଭାଗତକ କାନୁଆ ଉପରେ ଝାଡ଼ି ଚିତ୍କାର କଲେ, ସକାଳୁ ପେଟେ ଗିଳି ସ୍କୁଲକୁ ନଯାଇ ଏଠି କ'ଣ କରୁଛୁ। କାନୁଆ ମାଡ଼ ଭୟରେ ସେଠୁ ଚିଲ ପରି ଦାଣ୍ଡକୁ ଯାଇ କହିଲା, ସାର୍ମାନେ ତ ଧାନ ବିଲରେ। ଚାନ୍ଦମଣି ବୁଢ଼ୀକୁ ଲକ୍ଷ୍ୟ କରି କହିଲେ, ଚା ଚା ବୋଲି ବସେଇ ଦେଉନଥିଲ, ଚା ପିଉନ, ହେମାଳରେ ଥଣ୍ଡା ହେଇଯିବ ପରା। ବୁଢ଼ୀ କମ୍ପିତ ହାତରେ ବେଲାଟା ଉଠାଇ ଧରିଥିଲେ, ମାତ୍ର ତଳେ ରଖିଦେଇ କହିଲେ, ନାଇଁ ରେ ସାନ ବୋଉ, ଏ ଚା'ଟା ତୁ ନେଇଯା, ମୋ ଦେହ ବୁଲେଇ କେମିତି ଅଇ ଆସୁଛି। ବୁଢ଼ୀ ସେଇଠି କଳା କଳା ବାନ୍ତି କରି ପକେଇଲେ, ସେଥିରେ ଖଣ୍ଡ ଖଣ୍ଡ ମୁଢ଼ି ଆଉ ଛେଚା ପିଜୁଳି। ଚାନ୍ଦମଣି ତାର ସ୍ୱରରେ ଚିତ୍କାର କଲା, ବୈଦ ବାର ବାର ମନା କରୁଛି, ଏଣୁ ତେଣୁ ଜିନିଷ ପାଟିରେ ଦେବ ନାହିଁ, ସେ କାହିଁକି ଶୁଣିବେ ଯେ, ମୁଣ୍ଡ ବୁଲେଇ ଦେଉଥିଲା। ବୁଢ଼ୀ ସେଠାରେ ଆଉ ବସିପାରିଲା ନାହିଁ, ବାଡ଼ିଖଣ୍ଡକୁ ଆଶ୍ରା କରି ଅନ୍ଧାର ଗୁମ୍ଫା ପରି ସେଇ କୋଠଘର ଭିତରକୁ ଉଠିଗଲା କନ୍ଥା ଧରିବା ପାଇଁ। ଅନ୍ଧାର ଘରର ସନ୍ତସନ୍ତିଆ ଦୁର୍ଗନ୍ଧ ଭେଦି ବୁଢ଼ୀ ଯେମିତି ଆଘ୍ରାଣ କରିପାରୁଥିଲେ ସୁନାରୀ ଆମ୍ବ ବଉଳର ବାସ୍ନା। ବୁଢ଼ୀଙ୍କୁ ପୁଣି ଆସିଲା ଜ୍ୱର, ଜ୍ୱର ବାଉଳାରେ ବୁଢ଼ୀ ବାରମ୍ବାର ବିଳି ବିଳି ହୋଇ ଉଠୁଥିଲେ, ସୁନାରୀ ଆମ୍ବରେ ବଉଳ, ସୁନାରୀ ଆମ୍ବରେ ବଉଳ। ଝରି କିମ୍ବା ଚାନ୍ଦମଣି କେହି ବୁଝିପାରୁନଥିଲେ ଏ ପ୍ରଳାପର ଅର୍ଥ, କାନୁଆ ଛଡ଼ା ଆଉ କିଏ ବା ଦେଖିଛି ଥୁଣ୍ଟା ସୁନାରୀ ଆମ୍ବ ଗଛରେ ବଉଳ। ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଡାକି ଆଣିଲା ଝରି, ସେ ତାଙ୍କ ଯନ୍ତ୍ରପାତି ଖଞ୍ଜି ଯେପରି ମୁହଁ ଭଙ୍ଗି କଲେ ସେଥିରୁ ଝରି ଅନ୍ତତଃ ବୁଝିଲା ଆଉ ନୁହେଁ। ସେ ବାହାରିଗଲା ହରି ଆଉ ନରିଙ୍କୁ ଦୁଇଟା ଟେଲିଗ୍ରାମ କରିବା ପାଇଁ, ନରି ତ ଆସିପାରିବ ନାହିଁ, ଆସିଲେ ଆସିବେ ହରି ଭାଇ, ମାତ୍ର ହରି ଚାକିରି ଗାଁରୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ବୁଢ଼ୀଙ୍କର ଆଉ ସମୟ ନଥିଲା। ଅଚେତରେ ପଡ଼ିଥିବା ବେଳେ ଥରେ କେବଳ ସେ ପଚାରିଥିଲେ, ହରିଆ ପାଖକୁ ତାର ଗଲା, ତାପର ଠାରୁ ସେ ହରି ନରି ବା ଝରି ଆଉ କାହା ନାଁ ଉଚ୍ଚାରଣ କରିନାହାନ୍ତି, କାହାକୁ ଡାକିନାହାନ୍ତି, ଯେତେବେଳେ ଚେତା ଫେରିଛି ବିଳିବିଳେଇ ହୋଇଛନ୍ତି କେବଳ ଥୁଣ୍ଟା ସୁନାରୀ ଆମ୍ବ ଗଛରେ ବଉଳ। ଝରି ଚାନ୍ଦମଣିଙ୍କୁ ପଚାରିଲା, ଇଏ ସବୁବେଳେ କ'ଣ ବିଳିବିଳି ହେଉଛି ଥୁଣ୍ଟା ସୁନାରୀ ଆମ୍ବ ଗଛରେ ବଉଳ ବୋଲି, କେଜାଣି ସକାଳେ ମୁଁ ତାଙ୍କୁ ଚା ଦେଲା ବେଳକୁ ତ ସେଇ କଥା ସେ ବାଉଳି ହେଉଛନ୍ତି, ଏକା କାନୁଆ ଛଡ଼ା କିଏ ବା ଆବିଷ୍କାର କରିଛି ସୁନାରୀ ଆମ୍ବର ଝଡ଼ଭଙ୍ଗା ଡାଳରେ କିଏ କେନ୍ଦା ବଉଳ। ରାତି ପାହାନ୍ତାରୁ ଅଣଚାଶ ବହିଲା, କଫ ଘଡ଼ଘଡ଼ରେ ପାଟି ପଡ଼ିଗଲା, ନା ରାତି ପାଇବାର ଆଶା ନାହିଁ, କଫ ଘଡ଼ଘଡ଼ ହଠାତ୍ ବନ୍ଦ ହୋଇଗଲା। ଚାନ୍ଦମଣି ଚମକି ପଡ଼ିଲେ, ବୁଢ଼ୀ ସଫା ସ୍ପଷ୍ଟ ଗଳାରେ କହୁଛନ୍ତି, ସୁନାରୀ ଆମ୍ବରେ ବଉଳ, ତାପରେ ସବୁ ଶେଷ। ସେତେବେଳକୁ ସିନ୍ଦୁରା ଫାଟିଗଲାଣି, କାଳ ଗାଟି ଆକାଶ ପରିଷ୍କାର, ଧାନ କଟା ବେଳ, ସଳ ସଳ ସତ୍କାର ନ କଲେ ମାଲ ସହି ମିଳିବେ ନାହିଁ। ସାହିର ସମସ୍ତେ ଜୁଟିଗଲେଣି ଦାଣ୍ଡରେ, ସମସ୍ତଙ୍କ ମୁହଁରେ ସେ ଏକା କଥା, ସଳ ସଳ କାମଟା ବଢ଼େଇ ଦିଅ, ହରିଙ୍କୁ ଅପେକ୍ଷା କଲେ ବାସିମଡ଼ା ହେଇଯିବ। କିନ୍ତୁ କାଠ କାହିଁ? ଆଗରୁ ଜାଣିଥିଲେ ସିନା ସେଇ ଚାକୁଣ୍ଡା ଗଣ୍ଡିଟା କାଟି ଝରି ସଜିଲକରି ରଖିଥାନ୍ତା। ଚାନ୍ଦମଣି ଝରିକୁ ଡାକି କହିଲେ, ସୁନାରୀ ଆମ୍ବ କାଠରେ ସେ ପୋଡ଼ା ହେବେ ବୋଲି କହୁଥିଲେ, ଧନିଆ ଧୋବାକୁ ଡାକି ସେଇ ଥୁଣ୍ଟାଟା କାଟିଦିଅ। ଝରି ଏବେ ବୁଝିଲା ବୁଢ଼ୀ ସୁନାରୀ ଆମ୍ବ ବାଉଳି ହେଉଥିବାର ମର୍ମ। ଠିକ୍ କଥା। ଝରି ଆଉ ତାଙ୍କ ଦାଦିପୁଅ ଗୋବିନ୍ଦ ସୁନାରୀ ଆମ୍ବ ଗଛ ଆଡ଼େ ଧାଇଁଲେ। ସେମାନଙ୍କ ପଛେ ପଛେ ଧାଇଁଲେ ସାବି ଆଉ କାନୁଆ। କାନୁଆ ସାବିକୁ ରାତିରେ ଲୋଭ ଦେଖେଇଛି ସୁନାରୀ ଆମ୍ବରେ ବଉଳ ଦେଖେଇ ଦେବା ପାଇଁ। ହଁ, ଗାଁରେ କୋଉ ଆମ୍ବ ଗଛରେ ବଉଳଟି ନାହିଁ, ଆଉ ଏ ବତାସ ଭଙ୍ଗା ସୁନାରୀ ଆମ୍ବ ଗଛରେ କୁଆଡ଼େ ବଉଳ, ମିଛୁଆଟାଏ। ଏ ତ ଆଚମ୍ବିତ କଥା। ସୁନାରୀ ଆମ୍ବର ଯୋଉ ଡାଳଟି ବତାସରେ ମୋଡ଼ି ହୋଇ ଥୁଣ୍ଟା ହୋଇ ଆଗରୁ ଝୁଲୁଥିଲା, ସେଥିରେ ଖୁନ୍ଦାଖୁନ୍ଦି ବଉଳ। କାନୁଆ ସୁଦ୍ଧା ବିସ୍ମିତ ହୋଇପଡ଼ିଲା, କାଲି ତ ସେ ଏତେ ବଉଳ ଦେଖିନଥିଲା। ସମସ୍ତଙ୍କ କଣ୍ଠରେ ସେଇ ଏକା କଥା, ସୁନାରୀ ଆମ୍ବ ବଉଳ। ଧନିଆ ଧୋବା କାନ୍ଧରେ କୁରାଢ଼ି ଝୁଲାଇ ସମସ୍ତଙ୍କ ପଛରେ ଠିଆ ହୋଇଥିଲା ଗଛ ପକେଇବା ପାଇଁ। ସେ କହିଲା, ମୁଁ ତ ଏ ଫଳନ୍ତି ଗଛକୁ ହାଣିବି ନାହିଁ। ନା ନା, ଏ ଫଳନ୍ତି ଗଛକୁ ହାଣିବ କିଏ? ହଳଦୀ ବସନ୍ତଟାଏ ଡେଣ୍ଡି ଉଡ଼ି ଆସୁଥିଲା ସୁନାରୀ ଆମ୍ବର ବଉଳ ବାସ୍ନା ବୋଳା ଡାଳରେ ବସିବା ପାଇଁ ଦଣ୍ଡେ। ମାତ୍ର ସାବିର ହେଇ ହଳଦୀ ବସନ୍ତ, ହେଇ ହଳଦୀ ବସନ୍ତ ଚିତ୍କାରରେ ଅନ୍ୟ ଆଡ଼େ ଉଡ଼ିଗଲା। ବାଣ୍ଡକ ପାଇଁ ସମସ୍ତେ ଭୁଲି ଯାଇଥିଲେ ସୂରିଜିମା ଆଈ ବୁଢ଼ୀଙ୍କର ମୃତ୍ୟୁ। ଇଏ ଯେପରି ବଉଳ ଆଉ ହଳଦୀ ବସନ୍ତର ମହୋତ୍ସବ। ନୀତିମା ଖୁଡ଼ି ପେନ୍ଥି ପେନ୍ଥି ବଉଳ ଆଡ଼େ ଚାହିଁ କହିଲେ, ସୂରୁଜିଅପା ଆଖି ବୁଝିଲେ, ବତାସୀ ଭଙ୍ଗା ସୁନାରୀ ଆମ୍ବରେ ବଉଳ ଧରିଲା।